ଋତୁସ୍ରାବ ସମୟରେ କ'ଣ ବ୍ୟବହାର କଲେ ଭଲ? ନିରାପଦ ସାନିଟାରୀ ନାପକିନ୍ ସ୍ୱାସ୍ଥ୍ୟ ପ୍ରତି ହିତକର ତ?
ନିଜର ବ୍ୟବହାରିକ ସୁବିଧା ଅନୁସାରେ ତୁମେ କପଡ଼ା କିମ୍ବା ପ୍ୟାଡ୍ ଉଭୟକୁ ବ୍ୟବହାର କରିପାରିବ, କିନ୍ତୁ ଏଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ହୋଇଥିବା ଦରକାର ଏବଂ ଏହାକୁ ପ୍ରତ୍ୟେକ 6 ଘଣ୍ଟାରେ ଥରେ ବଦଳିବା ଦରକାର। ହଁ, ସାନିଟାରୀ ନାପକିନ୍ ସ୍ୱାସ୍ଥ୍ୟ ପ୍ରତି ହିତକର, କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଉଚିତ। ବ୍ୟବହାର ପ୍ରଣାଳୀ, କପଡ଼ା ବା ସାନିଟାରୀ ନାପକିନ୍। ସାନିଟାରୀ ପ୍ୟାଡ୍ର 3ଟି ସ୍ତର ରହିଛି। ସବୁଠାରୁ ତଳ ଅଂଶଟି ଅନ୍ତଃବସ୍ତ୍ର ସହ ଲାଗି ରହେ ଓ ତାହା ପ୍ଲାଷ୍ଟିକ୍ରୁ ତିଆରି। ମଝି ସ୍ତରଟିର ରକ୍ତର ଧାରକୁ ଶୋଷି ନେବା ଧରି ନେବାର କ୍ଷମତା ରହିଛି ଓ ଏହା ଝରିଯିବାକୁ ଅଟକାଇଥାଏ। ସବା ଉପର ସ୍ତରଟି ଶରୀର ସହିତ ଲାଗି ରହେ ଓ ଚର୍ମକୁ ଶୁଖିଲା ରଖିବାରେ ସାହାଯ୍ୟ କରେ। ଯଦି କପଡ଼ା ବ୍ୟବହାର କରୁଛନ୍ତି, ତେବେ ଗୋଟିଏ ବଡ଼ ସୂତା କପଡ଼ାକୁ ବାରମ୍ବାର ଚଉତି ନେବା ଓ ଅନ୍ତବାସର ଭିତର ଧାରରେ ରଖିନେବା ଅଥବା ଅଣ୍ଟାରେ ବାନ୍ଧିଦେବା। କପଡ଼ାକୁ ଦିନରେ ଅତି କମ୍ରେ 3ରୁ 4 ଥର ବଦଳାଇବା ଜରୁରୀ। ରକ୍ତଧାରର ପରିମାଣ ଅଧିକ ଥିଲେ କପଡ଼ାକୁ ଅଧିକ ବାର ବଦଳାଇବାକୁ ହେବ। ଋତୁସ୍ରାବ ଅଳ୍ପ ମାତ୍ରାରେ ହେଉଥିଲେ ବି କପଡ଼ାଟି 6ରୁ 8 ଘଣ୍ଟାରେ ଥରେ ବଦଳାଇବାକୁ ଦରକାର, ନହେଲେ ଏଥିରେ ଜୀବାଣୁ ସଂକ୍ରମଣ ହୋଇପାରେ।